ఆకాశవాణి సంవాద పూర్చుంది చందన్ ఘోష్ ముఖ్య సంవాద. ଭାରତ ଓ ବ୍ରିଟେନ୍ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଓଡ଼ିଶାରେ ରେଳ ଭିଭିଭୂମି ବିକାଶ ଲାଗି ଚଳିତ ବଜେଟ୍ରେ ରେକର୍ଡ ପରିମାଣ ଅନୁଦାନର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର, କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ. କେନ୍ଦ୍ର ସରକାର ଦେଶର ଅପହଞ୍ଚ ଓ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ମୋବାଇଲ୍ ନେଟ୍ୱର୍କ ସମ୍ପ୍ରସାରଣ କରୁଛନ୍ତି ବୋଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା. ଓଡ଼ିଶା ବିଧାନସଭାରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ. ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଥାଇଲାଣ୍ଡ ବିପକ୍ଷରେ 10 ୱିକେଟ୍ରେ ବିଜୟୀ. ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଡାଭିଡ୍ ଲାମି ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି. ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଓ ବ୍ରିଟେନ୍ ମଧ୍ୟରେ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ କେର୍ ଷ୍ଟର୍ମର୍ଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି. ସେ କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ. ଦୁଇ ଦେଶର ସ୍ୱାର୍ଥ ଲାଗି ଦ୍ୱିପକ୍ଷୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ବୈଷୟିକ ଜ୍ଞାନକୌଶଳ ନିରାପତ୍ତା ବ୍ୟବସ୍ଥାକୁ ଶ୍ରୀ ମୋଦି ସ୍ୱାଗତ କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଲାଗି ବିଶ୍ୱସ୍ତରରେ ଭାରତ ଓ ବ୍ରିଟେନ୍ ମିଳିତ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଗତକାଲି ଦିଲ୍ଲୀଠାରେ ଡକ୍ଟର ଜୟଶଙ୍କର ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ଲାନିଙ୍କ ସହିତ ଆଲୋଚନା ଅବସରରେ ଏହା କହିଛନ୍ତି. ସେ କହିଛନ୍ତି ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ସମ୍ପର୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ବହୁବିଧ ସମ୍ଭାବ୍ୟ ରହିଛି. ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ସଫଳତାର ସହ ନିଜର ସ୍ଥିତି ଜାହିର କରିପାରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ରେଳ ଭିଭିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହିତ ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି. ଗତକାଲି ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ସେଥିପାଇଁ ଚଳିତ ବର୍ଷ ରାଜ୍ୟକୁ ରେକର୍ଡ ପରିମାଣର ରେଳ ଅନୁଦାନ ପ୍ରଦାନ କରାଯାଇଛି. ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶାରେ ରେଳ ବିକାଶ ଲାଗି 10,586 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି. ଓଡ଼ିଶାରେ ଗତ 10 ବର୍ଷ ମଧ୍ୟରେ 3 ଗୁଣ ନୂତନ ରେଳ ଲାଇନ୍ ନିର୍ମାଣ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ଗତ 10 ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିଭିଭୂମି ବିକାଶ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି 2009-2014 ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି 53 କିଲୋମିଟର ନୂତନ ରେଳ ଲାଇନ୍ ନିର୍ମାଣ ହୋଇଥିଲା, ତେବେ 2014-2024 ମଧ୍ୟରେ ଏହା 3 ଗୁଣରୁ ଅଧିକ ବୃଦ୍ଧି ପାଇ 183 କିଲୋମିଟରରେ ପହଞ୍ଚିଛି. କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଲାଇନ୍ର 100% ବିଦ୍ୟୁତ୍କରଣ କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ 54,434 କୋଟି ଟଙ୍କା ବ୍ୟୟରେ 4,017 କିଲୋମିଟର ଲମ୍ବ 40 ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାଛଡ଼ା 2014 ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 427 ଫ୍ଲାଏଓଭର ଓ ଅଣ୍ଡରବ୍ରିଜ୍ କାର୍ଯ୍ୟ ହୋଇଥିବା ସେ କହିଛନ୍ତି। ସେହିପରି ରାଜ୍ୟରେ 69 ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରିବା ଲାଗି କାର୍ଯ୍ୟ ଜାରି ରହିଛି। ବହୁ ବର୍ଷ ଧରି ଓଡ଼ିଶାରେ ରେଳ ଭିଭିଭୂମିର ବିକାଶ ଲାଗି ଯାହା ଆବଶ୍ୟକତା ଥିଲା ସେସବୁ ଏବେ କେନ୍ଦ୍ର ସରକାର ପୂରଣ କରୁଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର ସରକାର ଦେଶର ଅପହଞ୍ଚ ଗ୍ରାମଗୁଡ଼ିକରେ ମୋବାଇଲ୍ ନେଟ୍ୱର୍କ ସମ୍ପ୍ରସାରଣ କରୁଛନ୍ତି ବୋଲି ଯୋଗାଯୋଗ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିନ୍ଧିଆ କହିଛନ୍ତି ଦେଶର 17,611 ସୀମା ସଂଲଗ୍ନ ଗ୍ରାମଗୁଡ଼ିକ ମଧ୍ୟରୁ ପ୍ରାୟ 16,818 ଗ୍ରାମକୁ ମୋବାଇଲ୍ ସଂଯୋଗୀକରଣ କରାଯାଇସାରିଛି। ସେଥିମଧ୍ୟରୁ 16,515 ଗ୍ରାମରେ 4G ମୋବାଇଲ୍ ସଂଯୋଗୀକରଣ ବ୍ୟବସ୍ଥା କରାଯାଇଛି। ଦେଶର ଅପହଞ୍ଚ ଗ୍ରାମଗୁଡ଼ିକରେ ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ପାଣ୍ଠି ମାଧ୍ୟମରେ ସରକାର ଏହି ଯୋଗାଯୋଗ ବ୍ୟବସ୍ଥାର ସୁବିଧା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ଆକାଶବାଣୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ୍ ବିଜୟ ଦିବସର 25ତମ ପୂର୍ତ୍ତି ଅବସରରେ ଆସନ୍ତାକାଲି ଦ୍ରାସ୍ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ଯୁଦ୍ଧ ସ୍କାରକୀରେ ଦେଶ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାଛଡ଼ା ଶ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆସନ୍ତାକାଲି ସେଠାରେ ମହିଳା ମୋଟର ବାଇକ୍ ର୍ୟାଲିର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତୀୟ ସୈନିକ ତଥା ବିଶେଷକରି ନାରୀ ଶକ୍ତି ପ୍ରତି ସମ୍ମାନ ଜଣାଇ ସେନାର 25 ଜଣ ଅଭିଜ୍ଞ ମହିଳା ଏହି ମୋଟର ବାଇକ୍ ର୍ୟାଲିରେ ଅଂଶଗ୍ରହଣ କରିବେ। ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ବିଜେପି ସରକାର ପ୍ରଥମ କରି ରାଜ୍ୟ ବିଧାନସଭାରେ 2024-25 ଆର୍ଥିକ ବର୍ଷ ଲାଗି ଏହି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛି। ଗତ ଫେବୃୟାରୀ 8 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର 1,18,000 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। 2024-25 ଆର୍ଥିକ ବର୍ଷର ପ୍ରଥମ 4 ମାସ ଖର୍ଚ୍ଚ ବହନ ଲାଗି ଏହି ବଜେଟ୍ରେ ବ୍ୟବସ୍ଥା କରାଯାଇଥିଲା। ଦେଶବ୍ୟାପୀ 17,000 ପୁଲିସ୍ ଥାନାକୁ ଏପର୍ଯ୍ୟନ୍ତ ଅପରାଧ ଓ ଅପରାଧିକ ଟ୍ରାକିଂ ନେଟ୍ୱର୍କ ସିଷ୍ଟମ୍ ସିସିଟିଏନ୍ଏସ୍ରେ ସଂଯୋଗ କରାଯାଇପାରିଛି। ଗତକାଲି ରାଜ୍ୟସଭାରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସିସିଟିଏନ୍ଏସ୍ ମାଧ୍ୟମରେ ଅପରାଧ ଏବଂ ଅପରାଧୀମାନଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟ ସମେତ ଅଭିଯୋଗ ଏଫ୍ଆଇଆର୍ ତଦନ୍ତର ସର୍ବଶେଷ ସ୍ଥିତି ଏବଂ ଅଭିଯୋଗ ଫର୍ଦ୍ଦ ସାଧାରଣରେ ଉପଲବ୍ଧ ହୋଇଥାଏ। ଏହାଦ୍ୱାରା ଦେଶର ନାଗରିକଙ୍କ ସମେତ ରାଜ୍ୟ ତଥା କେନ୍ଦ୍ରୀୟ ପୁଲିସ୍ କର୍ତ୍ତୃପକ୍ଷ ମଧ୍ୟ ଉପକୃତ ହୋଇଥାନ୍ତି। ଲଦାଖର 58 ପଞ୍ଚାୟତ ଇତିମଧ୍ୟରେ ଟିବି ମୁକ୍ତ ପଞ୍ଚାୟତ ଭାବେ ଯୋଗ୍ୟତା ହାସଲ କରିଛି। ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ଏକ ସମୃଦ୍ଧ ଭବିଷ୍ୟତ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏ ସମ୍ପର୍କିତ ଅଭିଯାନରେ ଲଦାଖର ଏହି 58 ପଞ୍ଚାୟତ ସାମିଲ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ 24 ତାରିଖରେ ବିଶ୍ୱ ଟିବି ଦିବସ ଅବସରରେ ବାରାଣସୀଠାରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ରୋଗର ଭୟାବହତାଠାରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ସଚେତନତା ସୃଷ୍ଟି କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତବର୍ଷ ଦେଶର 17,490 ଗ୍ରାମ ପଞ୍ଚାୟତ ଏହି ଲକ୍ଷ୍ୟ ହାସଲ କରିସାରିଛନ୍ତି। ଦେଶରେ କୋଇଲା ଖଣିର ଘରୋଇକରଣ କରାଯିବାର କୌଣସି ଯୋଜନା ନାହିଁ ବୋଲି କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି। ଗତକାଲି ଲୋକସଭାରେ ତେଲଙ୍ଗାନାର ସିଙ୍ଗାରେଣୀ କୋଇଲା ଖଣିର ଘରୋଇକରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏହି ଖଣିର ଘରୋଇକରଣ ନେଇ କୌଣସି ଯୋଜନା ନାହିଁ। ଏହି କୋଇଲା ଖଣିର 51% ଅଂଶ ରାଜ୍ୟ ସରକାରଙ୍କ ପାଖରେ ଥିବାବେଳେ 49% କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ତେବେ ସିଙ୍ଗାରେଣୀ କୋଇଲା ଖଣିକୁ ସୁଦୃଢ଼ କରିବା ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି। କୋଇଲା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ଲାଗି ନରେନ୍ଦ୍ର ମୋଦିଙ୍କ ସରକାର ପ୍ରାଧାନ୍ୟ ଦେଉଛନ୍ତି। କୋଲ୍ ଇଣ୍ଡିଆ ଲିମିଟେଡ୍ ଅଧୀନରେ ଦେଶର 322 କୋଇଲା ଖଣି କାର୍ଯ୍ୟକ୍ଷମ ଥିବାବେଳେ 54 ବାଣିଜ୍ୟିକ ଖଣି କାର୍ଯ୍ୟ କରୁଛି। ଆସନ୍ତା ମାସରେ 15 କୋଇଲା ଖଣି କାର୍ଯ୍ୟକ୍ଷମ ହେବ। ଏହି ଅବସରରେ ସେ କହିଛନ୍ତି ଦେଶରେ କୋଇଲାର କୌଣସି ଅଭାବ ନାହିଁ। ମହିଳା ଏସିଆକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଥାଇଲାଣ୍ଡ ବିପକ୍ଷରେ 10 ବିଜୟ ଲାଭ କରିଛି। ଶ୍ରୀଲଙ୍କାର ଦାମ୍ବଲା ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 7 ହରାଇ ମାତ୍ର 93 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନାନାପାଟ କୁଞ୍ଚା ରୟଙ୍କାଇ 47 ବଲ୍ରୁ 53 ରନ୍ କରି ଅପରାଜିତ ରହିଥିଲେ। 94 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା 11 ଓଭର 3 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଚାମାରି ଆଟାପଟୁ ସର୍ବାଧିକ 49 ରନ୍ କରି ଅପରାଜିତ ଥିଲେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବାକୁ ଥିବାବେଳେ ପ୍ରଥମ ସେମିଫାଇନାଲ୍ରେ ଭାରତ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗତକାଲି ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ମାଲେସିଆକୁ 114 ରନ୍ରେ ପରାସ୍ତ କରିଛି। କ୍ରୋଏସିଆ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତର ୟୁକି ଭାମୁରି ଏବଂ ଫ୍ରାନ୍ସର ଆଲବୋନା ଓଲିଭେଟିଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି। ଏହି ଯୋଡ଼ିକୁ ଫ୍ରାନ୍ସର ମାନୁଏଲ୍ ଗିର୍ନାର୍ଡ ଓ ଗ୍ରୋଗର୍ ଜ୍ୟାକ୍ଙ୍କ ଯୋଡ଼ି 4-6, 6-1, 6-10 ସେଟ୍ରେ ପରାସ୍ତ କରିଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସର ଏହି ବିଜୟୀ ଯୋଡ଼ିଙ୍କ ସହିତ ବ୍ରାଜିଲ୍ର ମାର୍ସେଲା ଜର୍ମାନ୍ ଏବଂ ଫର୍ଣ୍ଣାଣ୍ଡୋ ରୋମ୍ବୋଲିଙ୍କ ଯୋଡ଼ିର ମୁକାବିଲା ହେବ। ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ଲାଗି ଚଳିତ ବଜେଟ୍ରେ ରେକର୍ଡ ପରିମାଣ ଅନୁଦାନର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର, କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବଂ ଓଡ଼ିଶା ବିଧାନସଭାରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।